ଆଇଥେନ୍ସ ଆଇ ଏମ୍ ଶ୍ରେୟା ଏଡେନ୍ କଲେଜରେ ପଢୁଛି। ଏବେ ମୋର ଗୋଟେ ସାଙ୍ଗର ଫର୍ମ ଫିଲଅପ୍ ସରିଯାଇଛି, ତାକୁ ଦେଖିକି ମୋତେ ଏବେ ଯାହା ଲାଗୁଛି ତା ପାଇଁ ଏଇ ମାନେ କବିତାଟା ହିଁ ଠିକ ହବ। କବିତା ଶୀର୍ଷକ ହେଉଛି ମନର କଥା। ତା ପାଇଁ ଏଇ କବିତାଟି ମୁଁ ଲେଖିଛି ଯେ, ଟେଷ୍ଟ ପରୀକ୍ଷାଟି ସରିଗଲା ଦିନ କଲେଜ ପଢ଼ାର ମଜା ନାହିଁ, ବୋଉ ଚିଡି ଚିଡି ଭାତ ଗଢିବାକୁ ତରକାରୀ ଥିଲା ଭଜା ନାହିଁ, ବାପା ତମ ତମ ଅଜା ଦମ ଦମ ପଢା ପାଇଁ ମନ ଲାଗୁ ନାହିଁ, ଛଅ ଥର ଡାକିଲେ ନଅ ଥର କହିଲେ ଉଠିବାକୁ ନିଦ ଭାଙ୍ଗୁ ନାହିଁ, କ୍ଲାସ ଅଛି ବୋଲି ଜିନ୍ସ ରନିୟନ ମାରି କଲେଜ ଯିବାକୁ ପଡୁ ନାହିଁ, ସାଇକେଲ ମୋର ଫାଙ୍କା ପଡିଅଛି ତେଲ କି ଗ୍ରୀସ ପାଖେ ନାହିଁ, ହାତ ଚିକଣକୁ ଆସୁନାହିଁ କିଛି ମୁହଁ ଚିକଣକୁ ପୋଡିଆ ନାହିଁ, ଦେହ ଚିକଣକୁ ସେଣ୍ଟ ଶିଶି ଖାଲି ବାକି ଶୁଝିବାକୁ ଧନ ନାହିଁ, ଫର୍ମ ଫିଲଅପଟା କଲା ଦିନ ଭାଇ ଗାଳି ମନ୍ଦ ଦିନେ ଛାଡ ନାହିଁ, ବାପାଙ୍କ ତାଗିଦ ବୋଉର ଧମକ ଆମ ଗାଁ ଛକ ମାଡ ନାହିଁ, କଟାକୁଦ ମତେ ଆମ୍ବ ପତ୍ର ଖାଲି କେତେ ଦିନ କେହି ବସି ନାହିଁ, ମନ କଥା ଗୁଡା ଶୁଣିବାକୁ ଭାଇ ଜଣ ହେଲେ ଏଠି କେହି ନାହିଁ, କଲେଜ ଜୀବନ ସରିଯିବା ପରେ ଜୀବନଟା ସିନା ମୋର ହୁଏ। ଆକ୍ଚୁଆଲି ସେ ପିଲାର ଅବସ୍ଥା କଣ ସତରେ ଏଇଆ ହେଇଥିବ? ସଲ୍ୟୁସନ୍ ଇୟର୍ସ।